ମାଙ୍କୁ ଶୁଭିଲା ଶୁଣିବେ ନିଜ ମନେ ବିଷାଦ ହୋଇଲା। ବୋଲନ୍ତି ଜନକ ଯେ ମା ଶୁଣ ହେ ଲକ୍ଷ୍ମଣ ନିଶ୍ଚୟ ଶ୍ରୀରାମଙ୍କୁ ଯେ ପଡ଼ିଲା କଷଣ। ତ୍ରାହି ତ୍ରାହି ଲକ୍ଷ୍ମଣ ଯେ ବୋଲିଣ ବୋଲନ୍ତି ଶ୍ରୀରାମଙ୍କ ନିକଟକୁ ଚଳ ସୌମିତ୍ରୀ। ଅକାରଣେ ମୁହିଁ ପାପୀହୀନ ବୁଦ୍ଧି କଲି ମୃଗ ଲୋଭ କରି ପ୍ରାଣନାଥ ହରାଇଲି। ମୋର ବୋଲ କରି ତୁମ୍ଭେ ଚଳ ହେ ସତ୍ୱର ବୋଲେ ସଦାଶିବ ଯାଇ ଭେଟ ରଘୁବୀର। ଏହା ଶୁଣି ଲକ୍ଷ୍ମଣ ଯେ କହନ୍ତି ବଚନ କି ପାଇଁ ସୁନ୍ଦରୀ ତୁ ଧଇଲୁ ପାପ ମନ। ତ୍ରୈଲୋକ୍ୟରେ ଶ୍ରୀରାମଙ୍କୁ ଅଛି କେ ଭାଜନ ଦେବାସୁର ନର ଆଦି କରି ଗ୍ରହ ଗଣ। ଦେଖିଥିଲ ମିଥିଳାର ତୁମ୍ଭ ପିତାପୁରେ ଶିବଧନୁ ଭଗ୍ନ କଲେ ନୃପତି ସଭାରେ। ବାଟେ ପରଶୁରାମ ଧନୁ ଧଇଲେ ଶ୍ରୀକରେ ବେନି ନୟନରେ ତ ଦେଖିଛ ପ୍ରତ୍ୟକ୍ଷରେ। ତିନି ଭୁବନେ ତାଙ୍କ ମହିମା ଅଗୋଚର ହୀନ କଥା ତାଙ୍କ ମୁଖୁ ନୁହଇ ବାହାର। ଅସୁରଙ୍କ ମାୟା ଏହୁ ଜାଣ ବହି ଦେହି ବୋଲେ ସଦାଶିବ ମୋତେ ନ କହ ବଳାଇ। ଏହା ଶୁଣି ଜାନକି ଯେ କହନ୍ତି ବଚନ ଜାଣଇ ଲକ୍ଷ୍ମଣ ମୁହିଁ ତୁମ୍ଭର ଯେ ମନ। ରାମ ନ ଜାଣନ୍ତି ତୁଯେ ଅଟୁ ପାପ ଦେହା ବନସ୍ତକୁ ଆସି ଅଛୁ ମନେ ଧରି ମାୟା। ଭରତର ଗୁପ୍ତଚର ଅଟୁ ତୁ ଯୁକତେ ଶ୍ରୀରାମଙ୍କୁ ଶ୍ରଦ୍ଧା କର ନାହିଁ ହ କିଞ୍ଚିତେ। ବନସ୍ତରେ ଶ୍ରୀରାମଙ୍କୁ ଗୁପତେ ମରାଇ ଭରତକୁ ସମର୍ପିବୁ ମୋତେ ଏଥୁ ନେଇ। ଏହା ଦୃଢ଼ କରିଅଛୁ ଜାଣଇ ସୌମିତ୍ରୀ କେମନ୍ତ ପ୍ରକାରେ ତୋତେ ସହିଛି ଧରିତ୍ରୀ। ରାମ ବିନା ପିଣ୍ଡେ ପ୍ରାଣ ନ ରହିବ ମୋର ଏ ବଚନ ସତ୍ୟ 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 ତିନିବାର। ଏତେ ବୋଲି ମହାସତୀ ରୋଦନ କରନ୍ତି କହେ ବୈଶ୍ୟ ସଦାଶିବ ମୁହିଁ ମନ୍ଦମତୀ। ଏହା ଶୁଣି ଲକ୍ଷ୍ମଣ ଯେ କର୍ଣ୍ଣେ କର ଦେଲେ ରାମ ରାମ ସୁମରଣା ତିନିବାର କଲେ। ବୋଲନ୍ତି ଗୋସ୍ତିରୀ ଜନେ ବିଚାର ନ ଜାଣ ମୋତେ କଟୁବାଣୀ ତୁମ୍ଭେ ବୋଲ ଅକାରଣ। ମୁହିଁ ଏଠୁ ଗଲେ ନିଶ୍ଚେ ପଡ଼ିବ କଷଣ ସାକ୍ଷୀ ହୋଇଥାଅ ତୁମ୍ଭେ ଧର୍ମ ନିରଞ୍ଜନ। ସାକ୍ଷୀ ହୋଇଥାଅ ତୁମ୍ଭେ ଚନ୍ଦ୍ର ଜଳ ସ୍ଥଳ ଅଷ୍ଟବସୁ ନବଗ୍ରହ ପବନ ଅନଳ। ଇନ୍ଦ୍ର ଆଦି ଦିଗପାଳ ଥାଅ ତୁମ୍ଭେ ଶୁଣି ମୃଗୟା ବିନୋଦେ ଯାଇଛନ୍ତି ରଘୁମଣି। ପ୍ରଭୁ ମୋତେ ଯାଇଛନ୍ତି ସୀତାଙ୍କୁ ଜଗାଇ ତାଙ୍କ ଆଜ୍ଞା ପରମାଣେ ଜଗିଥିଲି ମୁହିଁ। Thank you. ଲକ୍ଷଣ ବୋଲିବି ଜନେ ଶୁଭିଲା ଶବଦ ତାହା ଶୁଣିବେନି ଜନେ ହୋଇଲୁ ତବଦ ଯଦ୍ୟପି ଶୁଣିଲି ମୋର ମନେ ପ୍ରତେ ନାହିଁ ଅକାରଣେ ବନ କୂପେ ସନ୍ତି ବଇ ଦେହି ସତି ବୋଲ ଭାଙ୍ଗିଲେ ଯେ ମରିବି ନିୟତ ଛାଡ଼ିଗଲେ ଘଟିବ ଯେ ଦଇବ ରତୁତ ଏଥିରେ ମୋହର ଏବେ କିଛି ନାହିଁ ଦୋଷ ସାକ୍ଷୀ ହୋଇଥାଅ ତୁମ୍ଭେ ଧରିତ୍ରୀ ଆକାଶ ପଶିଲେ ବନରେ ବୋଲେ ସଦାଶିବ ଶୁଣ ଏଠୁ ଅନନ୍ତରେ।